ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଗୁଜରାଟକୁ ଆଜି ଦିନିକିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ଭାବଥରାଡ଼ଠାରେ 20,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ. ଦେଶର ମାଓ ପ୍ରଭାବିତ ଅଞ୍ଚଳ ଏବେ ବିକାଶର ମାର୍ଗରେ ଗତି କରୁଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଆଜି ଶେଷ ହେଉଛି ମାଓମୁକ୍ତ ଭାରତ ଗଠନର ଧାର୍ଯ୍ୟ ସମୟସୀମା. ଦେଶବ୍ୟାପୀ ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି ତୀର୍ଥଙ୍କର ଭଗବାନ ମହାବୀରଙ୍କ ଜନ୍ମବାର୍ଷିକୀ. ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 8 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟକୁ ଦିନିକିଆ ଗସ୍ତରେ ଯିବେ. ଗସ୍ତକାଳରେ ଶ୍ରୀ ମୋଦି ଗାନ୍ଧୀନଗରଠାରେ ମହାବୀର ଜୟନ୍ତୀ ପାଳନ ଅବସରରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟର ଲୋକାର୍ପଣ କରିବେ. ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି. ସଂଗ୍ରହାଳୟରେ ଦେଶର ଶତାବ୍ଦୀ ପୁରୁଣା ବିରଳ ଜୈନ ଧର୍ମର ବିଭିନ୍ନ ପାରମ୍ପରିକ ଐତିହ୍ୟ ସମ୍ପର୍କିତ ସାମଗ୍ରୀ ଉପଲବ୍ଧ ରହିଛି. ପ୍ରଧାନମନ୍ତ୍ରୀ ପରେ ଅହମ୍ମଦାବାଦର ସାନନ୍ଦଠାରେ କାଇନ୍ସ ସେମିକନ୍ ପ୍ଲାଣ୍ଟର ଲୋକାର୍ପଣ କରି ସେଠାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି. ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଯାତ୍ରାରେ ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସ୍ୱରୂପ ଏହି ଉଦ୍ଘାଟନ ପରେ ସେଠାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ. ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଇକୋସିଷ୍ଟମକୁ ଧ୍ୟାନରେ ରଖି ଆତ୍ମନିର୍ଭରଶୀଳ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଚିପ୍ ପ୍ରସ୍ତୁତିରେ ଏହା ସହାୟକ ହେବ. ପରେ ପ୍ରଧାନମନ୍ତ୍ରୀ ଭାବଥରାଡ଼ ଗସ୍ତ କରି 20,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ କରିବେ. ଏହିସବୁ ପ୍ରକଳ୍ପ ମଧ୍ୟରେ ଶକ୍ତି, ରେଳ, ସଡ଼କ ପରିବହନ, ରାଜପଥ, ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ, ଜନଜାତି ଉନ୍ନୟନ ଏବଂ ଗ୍ରାମ୍ୟ ବିକାଶ ଅନ୍ତର୍ଭୁକ୍ତ. ପ୍ରଧାନମନ୍ତ୍ରୀ ଏହି ଅବସରରେ 5,100 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଅହମ୍ମଦାବାଦ ଧୋଲେରା ଏକ୍ସପ୍ରେସ୍ୱେର ମଧ୍ୟ ଉଦ୍ଘାଟନ କରିବେ. ଏଥିସହିତ ଶ୍ରୀ ମୋଦି ଖେୱାଡ ଦ୍ୱିତୀୟ ପୁଲିଂ ଷ୍ଟେସନ ଏବଂ ଟ୍ରାନ୍ସମିଶନ ବ୍ୟବସ୍ଥାର ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ସୃଷ୍ଟି ହୋଇଥିବା ପ୍ରତିବନ୍ଧକ ଏବେ ଦୂର ହୋଇ ବିକାଶର ମାର୍ଗରେ ଗତି କରୁଛି. ଲୋକସଭାରେ ଗତକାଲି ମାଓମୁକ୍ତ ଭାରତ ସମ୍ପର୍କିତ ଆଲୋଚନାର ଉତ୍ତର ଦେଇ ଶ୍ରୀ ଶାହା କହିଛନ୍ତି ମାଓ କାର୍ଯ୍ୟକଳାପ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି. ବାମପନ୍ଥୀ ହିଂସାରେ 20,000 ଲୋକ ପ୍ରାଣ ହରାଇଥିବା ବେଳେ 12 କୋଟି ଲୋକ ବହୁ ବର୍ଷ ଧରି ବିକାଶର ଆଲୋକ ଦେଖିପାରିନଥିଲେ. ଛତିଶଗଡ଼ର ବସ୍ତର ଅଞ୍ଚଳରେ ନକ୍ସଲବାଦ ପ୍ରାୟ ଶେଷ ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି।
आज बस्तर से नक्सलवाद लगभग समाप्त हो। बस्तर के अंदर हर गांव में स्कूल बनाने की मुहिम चली। बस्तर के अंदर हर गांव में राशन की दुकान खोलने की मुहिम चली। हर तहसील पंचायत में पीएससी सीएससी बने, इनके आधार कार्ड बने, राशन कार्ड बने, 5 किलो अनाज मिल रहा है। लाल आतंक का परछाई वहां पड़ा था, इसलिए विकास नहीं पहुंचा था। आज परछाई हट गई है और बस्तर विकसित हो रहा है।
ଦେଶକୁ ମାଓମୁକ୍ତ କରିବା ନେଇ ସରକାର ଧାର୍ଯ୍ୟ କରିଥିବା ସମୟସୀମା ଆଜି ଶେଷ ହେଉଛି। ମାଓବାଦୀ ମୁକ୍ତ ଅଭିଯାନରେ ସୁରକ୍ଷାକର୍ମୀ, ରାଜ୍ୟ ସରକାର ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗକୁ ଶ୍ରୀ ଶାହା ଉଚ୍ଚ ପ୍ରଶଂସା କରିଛନ୍ତି। ହରିୟାଣା, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ଚଳିତ ବର୍ଷ ରବି ଋତୁରେ ସର୍ବନିମ୍ନ ସହାୟକ ମୂଲ୍ୟ ମାଧ୍ୟମରେ ଡାଲି ଓ ତୈଳବୀଜ ସଂଘର ପ୍ରସ୍ତାବକୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଅନୁମୋଦନ କରିଛନ୍ତି। ରବି ଋତୁରେ ରେକର୍ଡ ପରିମାଣ ଡାଲି ଏବଂ ତୈଳବୀଜ ସଂଗ୍ରହ ନେଇ ରାଜ୍ୟ ସରକାରଗୁଡ଼ିକ ଆଶାବାଦୀ ଅଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କହିଛି ଏହି ପଦକ୍ଷେପ ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରୁ ସଶକ୍ତ କରିବ। 3ଟି ରାଜ୍ୟରୁ ଚଣା, ମସୁର ଡାଲି, ସୋରିଷ ଏବଂ କୁସୁମ ଭଳି ଗୁରୁତ୍ୱପୂର୍ଣ୍ଣ ତୈଳବୀଜ ଉତ୍ପାଦକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ 11,698 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଥିବା ସୂଚନା ଦିଆଯାଇଛି। ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଏବଂ ସୁପରିଚାଳନା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଗ୍ରୀନ୍ କାର୍ଡ ସିଷ୍ଟମ ପ୍ରଚଳନ କରିଛନ୍ତି। ରାଜ୍ୟ ପରିବହନ ମନ୍ତ୍ରୀ ପ୍ରଦୀପ ବାତ୍ରା ଗତକାଲି ହରିଦ୍ୱାର ଜିଲ୍ଲାର ରୋସନାବାଦଠାରେ ବାଣିଜ୍ୟିକ ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ ବ୍ୟବହୃତ ହେବାକୁ ଥିବା ଏହି କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ବାଣିଜ୍ୟିକ ଯାନଗୁଡ଼ିକର ବୈଷୟିକ ଫିଟ୍ନେସ୍ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ସୂଚନା ପ୍ରଦାନ କରିବାରେ ଏହି କାର୍ଡ ସହାୟକ ହେବ। ରାଜ୍ୟ ପରିବହନ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ବିଭାଗର ୱେବ୍ସାଇଟ୍ ମାଧ୍ୟମରେ ଏହି କାର୍ଡ ପାଇଁ ଆବେଦନ କରାଯାଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ କମ୍ରେଡ୍ କୁନି କହୁଛି। ମୁଁ ଆଉ ରନି 2 ଜଣ ପୁଲିସ ପାଖକୁ ଆସି ସିଲିଣ୍ଡର କରିଛୁ। ଆମେ ବି ବଲରେ ଅଛୁ। ଏଇଠି ନୀତୁ ଦାଦା ସହ ବି ସମସ୍ତେ ବଲରେ ଅଛନ୍ତି। କମ୍ରେଡ୍ ମାଙ୍ଗୁ, ତୁମ ଅପେକ୍ଷାରେ ମୁଁ ଅଛି। ମା ବାପା ସହିତ ବି କଥା ହେଇଛି, ସେମାନେ ବି ଭଲରେ ଅଛନ୍ତି। ସୁଷମା, ରଜିତା, ଜିଉନି, ଜନି, ଅନ୍ୟ କମ୍ରେଡ଼କୁ ନେଇ ନିତୁ ଦାଦା ଫୋନ ନମ୍ବରରେ କଣ୍ଟାକ୍ଟ କରିକି ଆସିପାରିବ। ମାର୍ଚ୍ଚ 31 ସୁଦ୍ଧା ସିଲିଣ୍ଡର କରିଲେ ପୁଲିସ ତୁମ ସିଲିଣ୍ଡରକୁ ଗ୍ରହଣ କରିବ, ପରେ ସିଲିଣ୍ଡର କରିଲେ ପୁଲିସ ତୁମ ସିଲିଣ୍ଡରକୁ ଗ୍ରହଣ କରିବ ନାହିଁ। ନିତୁ ଦାଦାର ଫୋନ ନମ୍ବର 7815705531।
ଦେଶବ୍ୟାପୀ ଆଜି 24ତମ ତଥା ଶେଷ ଜୈନ ତୀର୍ଥଙ୍କର ଭଗବାନ ମହାବୀରଙ୍କ ଜନ୍ମବାର୍ଷିକୀ ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଜୈନ ସମ୍ପ୍ରଦାୟଙ୍କ ପାଇଁ ଏହା ସବୁଠାରୁ ମଙ୍ଗଳମୟ ଦିନ ଭାବେ ବିବେଚନା କରାଯାଇଥାଏ। ଭଗବାନ ମହାବୀରଙ୍କ ଅନୁଗାମୀ ଆଜି ପ୍ରାର୍ଥନା, ପ୍ରସାଦ ପ୍ରଦାନ ଏବଂ ସମାବେଶ ମାଧ୍ୟମରେ ଏହି ପର୍ବ ପାଳନ କରୁଛନ୍ତି। କରୁଣା, ଆତ୍ମସଂଯମ ଏବଂ ସତ୍ୟ ପ୍ରତି ଉତ୍ସର୍ଗୀକୃତ ଜୀବନ ପାଇଁ ଏହି ଦିବସ ପାଳନ ଏକ ଶ୍ରଦ୍ଧାଞ୍ଜଳି ବୋଲି ବିବେଚନା କରାଯାଉଛି। ମହାବୀର ଜୟନ୍ତୀ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହ ଭଳି ପାଞ୍ଚଟି ନୀତି ଉପରେ ପର୍ଯ୍ୟବେସିତ ଭଗବାନ ମହାବୀରଙ୍କ ଜୀବନାଦର୍ଶ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଠିକ୍ ପଥରେ ଅଗ୍ରସର ହେବା ଲାଗି ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ପାଞ୍ଚଟି ନୀତିକୁ ଆପଣେଇବା ଦ୍ୱାରା ନାଗରିକମାନେ ଏକ ଅର୍ଥପୂର୍ଣ୍ଣ ଜୀବନଶୈଳୀରେ ପରିଚାଳିତ ହେବା ସହିତ ସମାଜରେ ମଧ୍ୟ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିବେ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ବିମାନ ଚଳାଚଳ, ବୈଷୟିକ କ୍ଷେତ୍ର ତଥା ପରିଚାଳନା କ୍ଷେତ୍ରରେ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଡିଜିସିଏ ଏବଂ ଗତିଶକ୍ତି ବିଶ୍ୱବିଦ୍ୟାଳୟ ଜିଏସ୍ଭି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଡିଜିସିଏ ରେଳ ମନ୍ତ୍ରଣାଳୟ ଓ ଜିଏସ୍ଭି ପ୍ରତିଷ୍ଠାନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି, ଭବିଷ୍ୟତରେ ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସଶକ୍ତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଜିଏସ୍ବି ପ୍ରତିଷ୍ଠାନ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଜିଏସ୍ବି ପ୍ରତିଷ୍ଠାନରେ ଏକ ବୈଷୟିକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱ ଆରୋପ କରିଛନ୍ତି। ଆକାଶବାଣୀର ଲୋକଙ୍କ ପଦ୍ମ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଡକ୍ଟର ସୁରେଶ ହାନାଗାବାଦୀଙ୍କ ସହ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ହେମୋଫିଲିଆ ରୋଗର ଯତ୍ନ ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ପାଇଁ ଉତ୍କର୍ଷ ପ୍ରତିପାଦନ କରିଥିବାରୁ ତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଏହି କାର୍ଯ୍ୟକ୍ରମ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ସକାଳ 9:10ରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଶ୍ରୋତାମାନେ ଏହି କାର୍ଯ୍ୟକ୍ରମ ଶୁଣିପାରିବେ। ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ଚେନ୍ନାଇ ସୁପର କିଙ୍ଗ୍ସକୁ 8 wicketରେ ପରାସ୍ତ କରିଛି। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ 19 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 127 ରନ୍ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ 12 ଓଭର 2 ବଲ୍ରେ 2 wicket ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 17 ବଲ୍ରୁ 52 ରନ୍ ସଂଗ୍ରହ କରିଥିବାବେଳେ ଯଶସ୍ୱୀ ଜୟସ୍ୱାଲ ଅପରାଜିତ 38 ରନ୍ ସଂଗ୍ରହ କରିଥିଲେ। ରାଜସ୍ଥାନ ରୟାଲ୍ସର ନାନନ୍ଦ ବର୍ଗରଙ୍କୁ ମାତ୍ର 26 ରନ୍ ବିନିମୟରେ 2 ମୂଲ୍ୟବାନ ୱିକେଟ୍ ହାସଲ କରିଥିବାରୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି ସନ୍ଧ୍ୟା 7:30ରେ ପଞ୍ଜାବ କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯଜୁବେନ୍ଦ୍ର ସିଂ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ପ୍ରତିଯୋଗିତାର 7ମ ଦିନରେ ଆଜି ତୀରଚାଳନା ଏବଂ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେବ। ଛତିଶଗଡ଼ର ରାୟପୁରଠାରେ ଏହି ମ୍ୟାଚ୍ଗୁଡ଼ିକ ଖେଳାଯିବ। ସୋରଗୁଜ୍ଠାରେ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମହିଳା ଫୁଟବଲ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆଜି ଖେଳାଯିବ। ମହିଳା ହକି ବର୍ଗରେ ମିଜୋରାମ ଏବଂ ଓଡ଼ିଶା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ବର୍ଗରେ ଝାଡ଼ଖଣ୍ଡ ଏବଂ ଓଡ଼ିଶା ମଧ୍ୟରେ ହକି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପଦକ ତାଲିକାରେ ଏପର୍ଯ୍ୟନ୍ତ 17 ସ୍ୱର୍ଣ୍ଣ ସହ କର୍ଣ୍ଣାଟକ ଶୀର୍ଷରେ ରହିଥିବାବେଳେ 9 ସ୍ୱର୍ଣ୍ଣ ସହ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗୁଜରାଟକୁ ଆଜି ଦିନିକିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଭାବଥରାଡ଼ଠାରେ 20,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ଦେଶର ମାଓ ପ୍ରଭାବିତ ଅଞ୍ଚଳ ଏବେ ବିକାଶର ମାର୍ଗରେ ଗତି କରୁଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଜି ଶେଷ ହୋଇଛି ମାଓମୁକ୍ତ ଭାରତ ଗଠନର ଧାର୍ଯ୍ୟ ସମୟସୀମା। ଦେଶବ୍ୟାପୀ ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି ତୀର୍ଥଙ୍କର ଭଗବାନ ମହାବୀରଙ୍କ ଜନ୍ମବାର୍ଷିକୀ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 8 wicketରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ କରାଯାଇଛି।